ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ 2025 ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ, କୋରାପୁଟ ମହୋତ୍ସବ ପରବରେ ଆଜି ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ରେଳବାଇ ପକ୍ଷରୁ ଆସନ୍ତା 26 ତାରିଖରୁ ଲାଗୁ ହେବ ଯାତ୍ରୀଙ୍କ ପାଇଁ ସଂଶୋଧିତ ଭଡ଼ା, ଏବଂ ନୟାଗଡ଼ ଡିଭିଜନ ଅନ୍ତର୍ଗତ କୁସଙ୍ଗ ରେଞ୍ଜର ସାତକୋଶିଆ ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ ଭିବିଜି ରାମଜୀ ବିଲ୍ 2025କୁ ଅନୁମୋଦନ କରିଛନ୍ତି। ଏହାପରେ ଭିବିଜି ରାମଜୀ ବିଲ୍ ଆଇନରେ ପରିଣତ ହୋଇଛି। ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନରେ ଏହି ବିଲ୍ ପାରିତ ହୋଇଥିଲା। ଏହି ଆଇନ ଅନ୍ତର୍ଗତ ଗ୍ରାମୀଣ ପରିବାର ପାଇଁ ପ୍ରତି ଆର୍ଥିକ ବର୍ଷରେ ରୋଜଗାର ଗ୍ୟାରେଣ୍ଟି 100 ଦିନରୁ 125 ଦିନକୁ ବୃଦ୍ଧି କରାଯାଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଗ୍ରାମୀଣ ନିଯୁକ୍ତି ନୀତିର ପରିବର୍ତ୍ତନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଇନ ସଶକ୍ତିକରଣ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ବିକାଶ ପଦକ୍ଷେପର ସମନ୍ୱୟକୁ ଆଗକୁ ବଢ଼ାଇବାର ପ୍ରୟାସ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ମନରେଗା 2005 ବଦଳରେ ବର୍ତ୍ତମାନ ବିକଶିତ ଭାରତ ଜି ରାମଜି ଆଇନ କାର୍ଯ୍ୟ କରିବ। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମନରେଗାର ପରବର୍ତ୍ତୀ ପଦକ୍ଷେପ ହେଉଛି ବିକଶିତ ଭାରତ ଜି ରାମଜୀ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ କହିଛନ୍ତି, ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟଙ୍କୁ ପୂର୍ବ ଯୋଜନା ଅନୁଯାୟୀ 100 ଦିନର ମଜୁରୀ ନିଯୁକ୍ତି ମିଳୁଥିବା ବେଳେ ଏହି ଆଇନ ଦ୍ୱାରା ଏହାକୁ 125 ଦିନକୁ ବୃଦ୍ଧି କରାଯାଇଛି। ଏଥିରେ କାମ ଆବଣ୍ଟନ ନ ହେଲେ ବେକାରୀ ଭତ୍ତା ଏବଂ ମଜୁରୀ ବିଳମ୍ବ ହେଲେ ଅତିରିକ୍ତ ପରିମାଣର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଚାଷ କାର୍ଯ୍ୟ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀଙ୍କ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ବିଲ୍ ପାଇଁ 1,51,000 କୋଟି ଟଙ୍କାର ଅଧିକ ପ୍ରସ୍ତାବ ଦିଆଯାଇଛି। ପଞ୍ଚାୟତ ସଚିବ, ନିଯୁକ୍ତି ସହାୟକ ଏବଂ ବୈଷୟିକ କର୍ମଚାରୀମାନଙ୍କୁ ସମୟୋଚିତ ଓ ପର୍ଯ୍ୟାପ୍ତ ଦରମା ପ୍ରଦାନ କରିବା ପାଇଁ ବିଲ୍ରେ ପ୍ରଶାସନିକ ଖର୍ଚ୍ଚ ପାଇଁ 6%ରୁ 9% ପର୍ଯ୍ୟନ୍ତ ବର୍ଦ୍ଧିତ ଅଂଶ ରହିଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି।
विकसित भारत जी राम जी योजना मनरेगा के आगे का कदम है। 100 दिन की नहीं, अब 125 दिन काम की गारंटी है, और काम नहीं तो बेरोजगारी भत्ते के प्रावधान को और सशक्त बनाया गया है। मजदूरी अगर देर से मिली तो अतिरिक्त राशि देने का प्रावधान है। एक विशाल धनराशि जो प्रस्तावित इसी साल है वह 1,51,282 करोड़ रुपए से भी ज्यादा।
ଶ୍ରୀ ଚୌହାନ କହିଛନ୍ତି, ଏହା ଜଳ ସଂରକ୍ଷଣ, ଗ୍ରାମ ଭିତ୍ତିଭୂମି, ଜୀବିକା ନିର୍ବାହ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କାର୍ଯ୍ୟ ହାତକୁ ନେଇ ଗ୍ରାମୀଣ ବିକାଶରେ ସହାୟକ ହେବ। ଗ୍ରାମୀଣ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଦାରିଦ୍ର୍ୟରୁ ମୁକ୍ତ କରିବ। ବିକଶିତ ଭାରତ ନିର୍ମାଣ ପାଇଁ ବିକଶିତ ଗ୍ରାମଗୁଡ଼ିକର ସଂକଳ୍ପକୁ ଏହି ଅଭିଯାନ ପୂରଣ କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ଲୋକ ମହୋତ୍ସବ ପରବରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ବିଶାଖାପଟ୍ଟନମରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କୋରାପୁଟ ବିଏସ୍ଏଫ୍ ହେଲିପ୍ୟାଡ୍ରେ ଅବତରଣ କରିଛନ୍ତି। ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ସରକାରୀ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ନେଇ ଆଲୋଚନା କରୁଛନ୍ତି। ରାତି 8:00ରେ ଶ୍ରୀ ମାଝୀ ପରବ ପଡ଼ିଆରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ପଲ୍ଲୀଶ୍ରୀ ମେଳା ପରିଦର୍ଶନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗତ 18 ତାରିଖରୁ ଆରମ୍ଭ ହୋଇଥିବା ପରବ ମହୋତ୍ସବ ଆସନ୍ତାକାଲି ଉଦ୍ଯାପିତ ହେବ। ସୀମା ସୁରକ୍ଷା ବଳ ବିଏସ୍ଏଫ୍ରେ କନଷ୍ଟେବଲ ନିଯୁକ୍ତି ପାଇଁ ପୂର୍ବତନ ଅଗ୍ନିବୀରଙ୍କ କୋଟାକୁ 50%କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା 10% ରହିଥିଲା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ବ୍ୟାଚ୍ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା 5 ବର୍ଷ ଏବଂ ପରବର୍ତ୍ତୀ ଅଗ୍ନିବୀରଙ୍କ ପାଇଁ 3 ବର୍ଷ କୋହଳ କରାଯାଇଛି। ପୂର୍ବତନ ଅଗ୍ନିବୀରଙ୍କ ପାଇଁ ଶାରୀରିକ ମାନଦଣ୍ଡ ଏବଂ ଦକ୍ଷତା ପରୀକ୍ଷା ହେବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସୀମା ସୁରକ୍ଷା ବାହିନୀ ଅଣଗେଜେଟେଡ୍ ସାଧାରଣ ଡ୍ୟୁଟି କ୍ୟାଡର ନିଯୁକ୍ତି ନିୟମ 2015ରେ ଏଥିପାଇଁ ଆବଶ୍ୟକ ସଂଶୋଧନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଳବାଇ ପକ୍ଷରୁ ଯାତ୍ରୀ ଭଡ଼ା ସଂଶୋଧନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନୂତନ ଭଡ଼ା ଆସନ୍ତା 26 ତାରିଖରୁ ଲାଗୁ ହେବ। ସାଧାରଣ ଶ୍ରେଣୀରେ 215 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ାରେ କୌଣସି ବୃଦ୍ଧି କରାଯାଇ ନାହିଁ। ଏହାପରେ କିଲୋମିଟର ପିଛା ଭଡ଼ା 1 ପଇସା ବୃଦ୍ଧି ପାଇବ। ମେଲ୍ ଏବଂ ଦ୍ରୁତଗାମୀ ଟ୍ରେନ୍ର ନନ୍ ଏସି ଶ୍ରେଣୀ ପାଇଁ ଭଡ଼ା କିଲୋମିଟର ପିଛା 2 ପଇସା ବଢ଼ିବ। ଏସି ଶ୍ରେଣୀ ପାଇଁ ପ୍ରତି କିଲୋମିଟର ପିଛା 2 ପଇସା ଭଡ଼ା ବୃଦ୍ଧି କରାଯାଇଛି। ନନ୍ ଏସି ଶ୍ରେଣୀରେ 500 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଯାତ୍ରୀଙ୍କୁ 10 ଟଙ୍କା ଅଧିକ ଦେବାକୁ ପଡ଼ିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଭଡ଼ା ବୃଦ୍ଧି ଦ୍ୱାରା ପ୍ରାୟ 600 କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ସୃଷ୍ଟି ହେବ। ରେଳ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଦେଶରେ ରେଳ ଯୋଗାଯୋଗ ଏବଂ କାର୍ଯ୍ୟ ପରିସର ଯଥେଷ୍ଟ ବୃଦ୍ଧି ପାଇଛି। ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ରେଳବାଇ ପକ୍ଷରୁ ବିଭିନ୍ନ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରେଳ ଯୋଗେ ମାଲ ପରିବହନ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ରର ମାନ୍ୟତା ପାଇଛି। ମାନବ ସମ୍ବଳ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ଯାତ୍ରୀ ଭଡ଼ା ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲାର ସାଳନ୍ଦୀ ନଦୀ ଉଭୟ ପାର୍ଶ୍ୱର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଓ ଆଡ଼ିବନ୍ଧ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଆଜି କରିଛନ୍ତି। ଶ୍ରୀ ସୁରଜ କହିଛନ୍ତି ସାଳନ୍ଦୀ ନଦୀ ଆଞ୍ଚଳିକ ଲୋକଙ୍କ ଜୀବନ ଓ ଜୀବିକା ସହ ଗଭୀର ଭାବେ ଜଡ଼ିତ। ଆଡ଼ିବନ୍ଧ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନଦୀ ତଟବର୍ତ୍ତୀ ଅଞ୍ଚଳ ସୁରକ୍ଷିତ ରଖାଯାଇପାରିବ। କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ଥିଲେ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଞ୍ଚଳର ଓପିଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବଚିନ୍ତନ, ସୃଜନଶୀଳତା ଓ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବାରେ ଏଭଳି ପ୍ରଦର୍ଶନୀ ଗୁରୁତ୍ୱ ବହନ କରେ। ପ୍ରଦର୍ଶନୀରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ବିଭିନ୍ନ ବୈଜ୍ଞାନିକ ମଡେଲ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ। ରାୟଗଡ଼ା ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ 11 ବ୍ଲକରୁ 66 ପ୍ରକଳ୍ପ ଏବଂ ଜିଲ୍ଲାର 70 ବିଦ୍ୟାଳୟରୁ 143 ବିଜ୍ଞାନ ପ୍ରକଳ୍ପ ଏଥିରେ ପ୍ରଦର୍ଶିତ ହୋଇଥିଲା। ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଆଜିଠାରୁ ବାଘ ଗଣନା ଆରମ୍ଭ ହୋଇଛି। ରେଞ୍ଜ ଅଧୀନରେ ଥିବା କୁସଙ୍ଗ, କୁମାରୀ, ମାରଡ଼ା, ପଦ୍ମତୋଳା, ଶ୍ରୀପାଜୁ, ଅତଲସରା, ଶୀତଲପାଣି, ସୁନାଖଣିଆ, ହିଞ୍ଜଳ, ନନ୍ଦାଗାଡ଼ୁ ଓ ନୂଆପଡ଼ା ଆଦି ଅଞ୍ଚଳରେ ବାଘ ଗଣନା କରାଯାଉଛି। ଏହି ରେଞ୍ଜକୁ 11 ବିଟ୍ରେ ଭାଗ କରାଯାଇଛି। ବିଟ୍ ପିଛା 3 ଜଣ ଲେଖାଏଁ ବାଘ ଗଣନାରେ ନିୟୋଜିତ ଅଛନ୍ତି। ନଦୀ ପଠା, ନାଳ ଓ ଘଞ୍ଚ ଜଙ୍ଗଲରେ କ୍ୟାମେରା ଓ ପ୍ରତ୍ୟକ୍ଷ ଭାବେ ବାଘର ପାଦଚିହ୍ନ, ରାମ୍ପୁଡ଼ା ଓ ମଳ ନମୁନା ସଂଗ୍ରହ କରାଯାଉଛି। ରେଳବାଇ କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ସୁସ୍ଥ ଜୀବନଶୈଳୀ ଏବଂ ପରିବେଶ ସଚେତନତା ଉଦ୍ଦେଶ୍ୟରେ ଆଜି ପୂର୍ବତଟ ରେଳପଥ କ୍ରୀଡ଼ା ସଂଘ ଇ କୋର୍ସା ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ଆୟୋଜିତ ହୋଇଯାଇଛି। ପୂର୍ବତଟ ରେଳପଥ କ୍ରୀଡ଼ା ସଂଘ ଖୋର୍ଦ୍ଧାର ରେଳମଣ୍ଡଳ ଦ୍ୱାରା ସାଇକ୍ଲୋଥନ୍ 2025ର ଆୟୋଜନ କରାଯାଇଥିଲା। ମାଲକାନଗିରି ପିଏମ୍ସି ସରକାରୀ ନୋଡାଲ୍ ହାଇସ୍କୁଲ୍ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ ସମୟର ସଦୁପଯୋଗ କରି ଜୀବନରେ ଅଗ୍ରସର ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶିକ୍ଷାରେ ସଶକ୍ତିକରଣ ବିଷୟକୁ ନେଇ ଏକ ନାଟକ ମଞ୍ଚସ୍ଥ କରାଯାଇଥିଲା। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବୌଦ୍ଧ ଜିଲ୍ଲା ସଂଗଠନ ତରଫରୁ ଜିଲ୍ଲାସ୍ତରୀୟ ଶିଶୁ ମେଳା ଲୁଣିବାହାଲଠାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ 100ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। 10ଟି ବିଭାଗରେ ଆୟୋଜିତ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ମିଳିବ। ନବରଙ୍ଗପୁର ମିନି ଷ୍ଟାଡିୟମରେ ସାଂସଦ ଖେଳ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ସାଂସଦ ବଳଭଦ୍ର ମାଝୀ ଏହି ଉତ୍ସବର ଉଦ୍ଘାଟନ କରି ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ କ୍ରୀଡ଼ାର ମହତ୍ୱ ରହିଛି ବୋଲି କହିଥିଲେ। ଆସନ୍ତା 5 ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ। ରାଜ୍ୟରେ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 7 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ 2025 ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ। କୋରାପୁଟ ମହୋତ୍ସବ ପରବରେ ଆଜି ଯୋଗଦେବେ ମୁଖ୍ୟମନ୍ତ୍ରୀ। ରେଳବାଇ ପକ୍ଷରୁ ଆସନ୍ତା 26 ତାରିଖରୁ ଲାଗୁ ହେବ ଯାତ୍ରୀଙ୍କ ପାଇଁ ସଂଶୋଧିତ ଭଡ଼ା ଏବଂ ନୟାଗଡ଼ ଡିଭିଜନ ଅନ୍ତର୍ଗତ କୁସଙ୍ଗ ରେଞ୍ଜର ସାତକୋଶିଆ ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।